ओम शांति ओम शांति। आज 9 अगस्त 2024 आज अव्यक्त महावाक्य पुनरावृत्ति तारीख 2 मार्च 2011 मूल्य हेडिंग मास्टर सर्वशक्तिवान समान आसन उपरे रही परस्पर को उमंग उत्साह दे सहयोगी हो व्यर्थ संकल्प रूपक अरख फूल को अर्पण कर प्रथम नंबर पुरस्कार निय। मास्टर सर्वशक्तिवान समान आसन उपरे रही परस्पर को उमंग उत्साह दे सहयोगी हो व्यर्थ संकल्प रूपक अरख फूल को अर्पण कर प्रथम नंबर पुरुषार्थ निय। आज तुम्हें समस्ते एवं तुम सहित चारिआडर सबु पिला अमृत बेला ठारु एबे पर्यंत निजर प्रेम एवं खुशी स्नेह भरा अभिनंदन दे चली तेणु बाबा मध्य तुम समस्त शिकिलदे संतान मानंकु एही जयंती अभिनंदन देवाई आसी प्रत्येक संतान बाबा अति प्रिय अटे एवं हृदय गेल्हा संतान अटे तेणु बापदादा निजर बाहुर माला द्वारा तुम समस्त अभिनंदन दे बापदादा देखुंट तुम्हें मैंने तो सम्मुखें बस अभिनंदन देउछ किंतु चारिआडर पिलामाने अनेक स्थान रे बसी अभिनंदन देउछंती एवं बाबा मध्य देश विदेश सबुआडर पिलामानंकु अति स्नेहपूर्वक अभिनंदन देउछंती। बापदादा देखुछंती प्रत्येक संतान निजर खुशीबासिया चेहरारे स्नेहर सागर लहड़ी रे खेलुछि। बाबांकु खुशी लागुछि जे बाबा एका एका आसुनाहंती पिलामानंकु साथीरे ही आसुछंती काहेकि ना बाबा यज्ञ रचना पई ही आसुछंती। तेबे यज्ञ रे केउ माने थांती ब्राह्मण माने सेथिपाई बाबा एकुटिया आसीनाहंती पिलामानंक साथीरे आसीछंती ओ काहेकिना एही जयंतीटी सबु जयंती ठारु विचित्र अटे। सारा कल्प भितरे एहा एकमात्र जयंती अटे जेउथिरे पितांकर एवं संतान मानकर जन्म एका साथीरे हेउछि सेथिपाई एही जयंतीकु हीरातुल्य जयंती कहा जाउछि। बाबा मध्य आदिरत्न पिलामानंकु विशेष करी अभिनंदन देउछंती तेणु तुम्हें माने आज अभिनंदन देवाई आसीछ ना नेबाकु मध्य आसीछ। बाबा तो कही देइछंती साथी होई रहिब साथी होई उड़िब साथी होई आसीब एवं ब्राह्मण बाबांको साथीरे राज्य करिब साथीरे रहिबार प्रतिश्रुति देइछंती। बाबा कहिछंती साथी होई रहिब साथी होई उड़िब साथी होई आसीब एवं ब्रह्मा बाबांको साथीरे राज्य करिब साथीरे रहिबार प्रतिश्रुति देइछंती। तुम्हें माने मध्य कौन कहुछ जेउठी बाबा थिबे आमे मध्य साथीरे थिबु एहा हेउछि पिलामानंकर बाबांको सहित एवं बाबांकर पिलामानंक सहित प्रतिज्ञा। शरीर द्वारा जेउठी भी रही थांतु ना काहेकि किंतु दिल भितरे सर्वदा बाबा साथीरे अछंती सेथिपाई बाबांकु दिलाराम कहा जाउछि। एठारे मध्य दिलवाला बा दिलवाड़ा मंदिर स्मारकी रूपरे रहिछि तेबे समस्तंकर दिल भितरे साथीरे दिलाराम अछंती ना एवं बाबा सर्वदा पिलामानंकु कहउछंती केबे भी एकुटिया हो नाही सर्वदा साथीरे रहुछु एवं निश्चित रहिबु। एकुटिया हेबा द्वारा माया मध्य सुजोग नै जाउछि एवं बाबांक साथीरे थिले स्वयं लाइट हाउस साथीरे अछंती तांको सम्मुखरे माया दूररु ही फेरी जाए पाखकु आसी परिबो नाही सेथिपाई पिलामानंकर बाबांक सहित एवं बाबांकर पिलामानंकर सर्वदा साथीरे रहिबार प्रतिज्ञा रहिछि। तुममानंकर मध्य प्रतिज्ञा रहिछि ना साथीरे अछु साथीरे रहिबु साथीरे रहिबाकु भलो लागुछि ना जदि चाहुछ तबे हात उठाओ। बापदादा देखुछंती प्रत्येक संतान अमृत बेलारे बाबांक सहित बहुत दिल सहित वार्तालाप करुछंती एमिति तो अन्य केतेबेले समय मिलुनाही अमृत बेलारे प्रत्येक पिला बहुत मीठा मीठा दिल रो कथा सुनाउछंती एवं बाबा मध्य प्रत्येक संतान रो दिल रो कथा सुनी सबु कथार उत्तर मध्य देउछंती। समस्तंकु गोटिए कथार बहुत खुशी रहिछि जे आमे जदि दिल रो सहित मेरा बाबा कहुछु तेबे बाबा हाजिर होइ जाउछंती हजूर बाबा हाजिर होइ जाउछंती एथिरे केवल दिल रो कथा रहिछि आउ किछि करिवार आवश्यकता नाही। जदि दिल रे कहिलो मेरा बाबा तेबे हजूर हाजिर होइ जिवे तेबे आजि चारिआडु बापदादांकर कानरे मीठा मीठा गीत शुणा जाउथिला जानिछ केउं गीत मेरा बाबा प्यारा बाबा मीठा बाबा एवं बापदादा मध्य पिलामानंकर स्नेहरे समाहित होइ जाइथिले एवं एबे मध्य अछंती। एबे बापदादा तुममानंकर दिव्य कर्तव्यकु देखि कहुछंती जे तुममानंकर भक्तमाने मध्य कम बुद्धिवाला नहंती सेमाने मध्य तुममानंकर स्मारकीर बहुत कपी करुछंती द्वापर युगरे आसीछंती एमिति भी प्रथम प्रथम जन्म सतप्रधान होइथाय काहेकिना परमधामर नुआ आत्मा आसीथाय तेणु भक्त मानक आड़कु आज दृष्टि जाइथिला तेबे सेमाने बहुत जुक्तियुक्त भावे कपी करिछंती काहेकिना तुम मानकर आरंभ समय विशेष भक्त माने जेभली कर्म तुम्हें माने वास्तविक रूपरे करिछ ठीक सेहीपरी सेमाने स्मारकी तयारी करिवारे बहुत भलो कपी करुछंती किंतु तुमर हला वास्तविक कर्म सेमाने ସେମାନଙ୍କର ସ୍ମାରକୀ। ଯେପରି ତୁମେମାନେ ବ୍ରତ ଧାରଣ କରୁଛ, କେଉଁ ବ୍ରତ ଧାରଣ କରୁଛ? ପବିତ୍ରତାର। ସେହିପରି ସେମାନେ ମଧ୍ୟ ବ୍ରତ ରଖୁଛନ୍ତି, ବ୍ରତର କପି କରୁଛନ୍ତି, କିନ୍ତୁ ତୁମମାନଙ୍କର ବ୍ରତ ଗୋଟିଏ ଦିନ ପାଇଁ ଧାରଣ କରିବା ଦ୍ୱାରା ତାହା ଅନେକ ଜନ୍ମ ପର୍ଯ୍ୟନ୍ତ ଚାଲୁଛି, କିନ୍ତୁ ସେମାନେ ଗୋଟିଏ ଦିନ ପାଇଁ ବ୍ରତ ମଧ୍ୟ ରଖୁଛନ୍ତି ଏବଂ ଖାଦ୍ୟ ପାନୀୟକୁ ମଧ୍ୟ ଶୁଦ୍ଧ ରଖୁଛନ୍ତି। ତୁମମାନଙ୍କର ହେଲା 21 ଜନ୍ମ ପାଇଁ ବ୍ରତ, ସେମାନଙ୍କର ଅଳ୍ପ କାଳ ପାଇଁ ବ୍ରତ। ସେହିପରି ଜାଗରଣ, ତୁମେମାନେ ଯେତେବେଳେ ଆଲୋକକୁ ଆସିଗଲ, ସାରା ବିଶ୍ୱରୁ ଅନ୍ଧାରକୁ ସମାପ୍ତ କରିଲ। ତୁମମାନଙ୍କର ବ୍ରତ ଗୋଟିଏ ଜନ୍ମ ପାଇଁ ଧାରଣ କରିବା ଦ୍ୱାରା ତାହା ଅନେକ ଜନ୍ମ ପର୍ଯ୍ୟନ୍ତ ଚାଲୁଛି, କିନ୍ତୁ ସେମାନେ ଗୋଟିଏ ଦିନ ପାଇଁ ବ୍ରତ ମଧ୍ୟ ରଖୁଛନ୍ତି ଏବଂ ଖାଦ୍ୟ ପାନୀୟକୁ ମଧ୍ୟ ଶୁଦ୍ଧ ରଖୁଛନ୍ତି। ତୁମମାନଙ୍କର ହେଲା 21 ଜନ୍ମ ପାଇଁ ବ୍ରତ, ସେମାନଙ୍କର ଅଳ୍ପ କାଳ ପାଇଁ ବ୍ରତ। ସେହିପରି ଜାଗରଣ, ତୁମେମାନେ ଯେତେବେଳେ ଆଲୋକକୁ ଆସିଗଲ, ସାରା ବିଶ୍ୱରୁ ଅନ୍ଧାରକୁ ସମାପ୍ତ କରିଲ। ଅଧା କଳ୍ପ ପାଇଁ ଅଜ୍ଞାନ ରୂପକ ଅନ୍ଧକାର ଆସିପାରିବ ନାହିଁ। ମନର ଅନ୍ଧକାରକୁ ମଧ୍ୟ ସମାପ୍ତ କରିଲ ଏବଂ ବାହାରେ ପ୍ରକୃତିର ଦୁଃଖର ଅନ୍ଧକାରକୁ ମଧ୍ୟ ସମାପ୍ତ କରିଲ। ସେମାନେ ଏହାକୁ ମଧ୍ୟ କପି କରିଛନ୍ତି, ଜାଗରଣ କରୁଛନ୍ତି। ଆହୁରି ମଧ୍ୟ ତୁମେ ସବୁ ବାବାଙ୍କ ଉପରେ ସମର୍ପିତ ହୋଇଛ, ବଳି ଚଢୁଛ, ଅର୍ଥାତ୍ ପୂର୍ଣ୍ଣ ରୂପରେ ସମର୍ପଣ ହୋଇଯାଉଛ। ତେଣୁ ସେମାନେ ମଧ୍ୟ ତାକୁ କପି କରିଛନ୍ତି, କିନ୍ତୁ ନିଜକୁ ସମର୍ପଣ କରୁନାହାନ୍ତି, ନିଜକୁ ବଳି ଚଢାଉନାହାନ୍ତି। କିନ୍ତୁ କାହାକୁ ବଳି ଚଢାଉଛନ୍ତି ଜାଣିଛ ନା? ବୋଦାକୁ ବଳି ଚଢାଉଛନ୍ତି। ତେବେ ବୋଦାକୁ କାହିଁକି ବାଛିଲେ, ଆଉ କାହାକୁ କାହିଁକି ବାଛିଲେ ନାହିଁ? ସମସ୍ତେ ହସୁଛନ୍ତି, ଜାଣିଛନ୍ତି ଯାହାକି ବାବା ତୁମମାନଙ୍କୁ ବାରମ୍ବାର ସଂକେତ ଦେଇ ଆସିଛନ୍ତି ଯେ ମୁଁ ପଣିଆକୁ ଛାଡ଼ି ନିମିତ୍ତ ଭାବକୁ ଧାରଣ କର। ସେଥିପାଇଁ ସେମାନେ ମଧ୍ୟ ବୋଦାକୁ ହିଁ ବାଛିଛନ୍ତି, କାହିଁକି ନା ସେ ମଧ୍ୟ ମେ ମେ କରିଥାଏ। ତେବେ ଭକ୍ତମାନଙ୍କର ମଧ୍ୟ ଚମତ୍କାରୀ ବୁଦ୍ଧି ଅଟେ ନା? ତୁମମାନଙ୍କର ତ ଭକ୍ତ ଅଟନ୍ତି ନା? ବାବାଙ୍କର ମଧ୍ୟ ଭକ୍ତ, ତୁମମାନଙ୍କର ମଧ୍ୟ ଭକ୍ତ। ସେଥିପାଇଁ ବାବା ତୁମମାନଙ୍କର ଭକ୍ତମାନଙ୍କୁ ମଧ୍ୟ, ଯେଉଁମାନେ ସଚ୍ଚା ଦିଲର ସହିତ ଭକ୍ତି କରୁଛନ୍ତି, ସେମାନଙ୍କୁ ମଧ୍ୟ କିଛି ନା କିଛି ଭକ୍ତିର ଫଳ ଦେଇଦିଅନ୍ତି। ସେମାନେ ମଧ୍ୟ ସର୍ବଦା ସଚ୍ଚା ଏବଂ ସାତ୍ୱିକ ରହିଥାନ୍ତି, ଖୁସିରେ ମଧ୍ୟ ରହିଥାନ୍ତି, ଦୁଃଖରେ ଦୁଃଖୀ ହୁଅନ୍ତି ନାହିଁ, କାହିଁକି ନା ସଚ୍ଚା ଦିଲରେ ଭକ୍ତି କରିଥାନ୍ତି। ତେଣୁ ବାବା ମଧ୍ୟ ଆଜିକାଲି ତୁମମାନଙ୍କୁ ଏହି ସଂକେତ ଦେଉଛନ୍ତି ଯେ ମୁଁ ପଣିଆକୁ ଆସିବାକୁ ଦିଅ ନାହିଁ, ମୁଁ ଯାହା କହୁଛି ତାହା ହିଁ ହେବା ଦରକାର, ମୁଁ ହିଁ ଠିକ୍ କହୁଛି ତାହା ହିଁ ହେବା ଦରକାର। ଏହି ମୁଁ ଭିତରେ ମଧ୍ୟ ଗୋଟିଏ ହେଲା ସାଧାରଣ ମୁଁ, ଯେପରିକି ମୁଁ ଶରୀରଧାରୀ ଅଟେ, ଦେହଧାରୀ ଅଟେ, ତେଣୁ ଗୋଟିଏ ହେଲା ସାଧାରଣ ମୁଁ, ଆଉ ଗୋଟିଏ ହେଲା ସୂକ୍ଷ୍ମ ମୁଁ ପଣିଆ। ସେଥିରେ ବାବାଙ୍କର ଦାନକୁ ମଧ୍ୟ ମୁଁ କରିଛି, ମୁଁ କହିଛି, ମୁଁ କରୁଛି, ବାବାଙ୍କର ବିଶେଷତା ଗୁଡ଼ିକରେ ମଧ୍ୟ ମୁଁ ପଣିଆ ଆସିଯାଉଛି। ଜ୍ଞାନର ବିଶେଷ ଅନୁଭୂତି କରିବାରେ, ବିଶେଷତା ଗୁଡ଼ିକର ଅନୁଭୂତି କରିବାରେ ମଧ୍ୟ ସୂକ୍ଷ୍ମ ମୁଁ ପଣିଆ ଆସିଯାଉଛି। ତେଣୁ ବାବା ମଧ୍ୟ ସଂକେତ ଦେଇ ଚାଲିଛନ୍ତି ଯେ ମୁଁ ଏବଂ ମୋର ଉପରେ ବିଶେଷ ଧ୍ୟାନ ଦିଅ, ସର୍ବଦା ମୋର ବାବା ଏହି ଆଡ଼କୁ ହିଁ ଦିଲର ଆକର୍ଷଣ ରହିଥାଉ। ବିନାଶୀ ମୋର ପଣିଆ, ମୋର ନାମ ବିଖ୍ୟାତ ହେଉ, ମୋର ପ୍ରତିଷ୍ଠା ହେଉ, ଏଗୁଡ଼ିକୁ ସମାପ୍ତ କରି ମୁଁ ବାବାଙ୍କର, ବାବା ମୋର, ଏଥିରେ କେତେ ଖୁସି ମିଳୁଛି। ଭଗବାନ ମୋର ହୋଇଯାଇଛନ୍ତି, ଆଉ କ'ଣ ଦରକାର? ତେବେ ଗୋଟିଏ ହେଲା ସାଧାରଣ ମୋର ପଣିଆ, ଆଉ ଗୋଟିଏ ହେଲା ସୂକ୍ଷ୍ମ ମୋର ପଣିଆ। ଏ ସୂକ୍ଷ୍ମ ରୂପର ମୋର ପଣିଆ ମଇଳା କରିଦିଏ ଏବଂ ମୋର ବାବା ମାଲାମାଲ କରିଦିଏ। ତେବେ ଆଜି ଜନ୍ମଦିନ ପାଳନ କରିବା ପାଇଁ ଆସିଛ, ନିଜର ମଧ୍ୟ ଜନ୍ମଦିନ ପାଳନ କରିବା ପାଇଁ ଆସିଛ ନା? ବାବା ତ ପିଲାମାନଙ୍କ ବିନା କିଛି କରନ୍ତି ନାହିଁ, ସେଥିପାଇଁ ଆଜି ବାବା ପିଲାମାନଙ୍କର ଜନ୍ମ ଉତ୍ସବର ଅଭିନନ୍ଦନ ଦେବା ପାଇଁ ଆସିଛନ୍ତି। ବା ମୋର ପିଲାମାନେ ବାହା, ଏବେ ଗୋଟିଏ କଥା କହିବୁ, ପ୍ରସ୍ତୁତ ଅଛ? କହିବୁ, କରିବାକୁ ପଡିବ, ହାତ ଉଠାଅ, କରିବ ତ? ଡବଲ ବିଦେଶୀମାନେ କରିବ ତ? ଟିଚର ମାନେ କରିବ ତ? ଆଚ୍ଛା, ତେବେ ଆଜି ବାପ ଦାଦା ଯେପରି ଶିବ ପରମାତ୍ମାଙ୍କର ସ୍ମାରକୀ ଉପରେ ଅରଖ ଫୁଲ ଅର୍ପଣ କରିଥାନ୍ତି, ଗୋଲାପ ଫୁଲ ନୁହେଁ, ଅନ୍ୟ କୌଣସି ଫୁଲ ଚଢାଇ ନାହାନ୍ତି, ଅରଖ ଫୁଲ ଚଢାନ୍ତି, ତେବେ ଆଜି ବାପଦାଦା ତୁମମାନଙ୍କୁ କେଉଁ କଥାକୁ ଅର୍ପଣ କରିବାର ହୋମୱାର୍କ ଦେବା ପାଇଁ ଚାହିଁଛନ୍ତି? ପ୍ରସ୍ତୁତ ଅଛ ତ? ଆଚ୍ଛା, ପ୍ରସ୍ତୁତ ଅଛ? ତେବେ ପିଲାମାନଙ୍କର ଗୋଟିଏ କଥା ବହୁତ ଭଲ ଲାଗେ ଯେ ଯାହାକି ସବୁ କଥାରେ ହା ଜି ହା ଜି କରିଥାନ୍ତି। ତେଣୁ ଆଜିର ଜନ୍ମଦିନ ଅବସରରେ ବାବାଙ୍କ ଭିତରେ ଏହି ସଂକଳ୍ପ ରହିଛି ଯେ ସମସ୍ତେ ପରସ୍ପରକୁ ଉମଙ୍ଗ ଉତ୍ସାହ ଦେବା ସହିତ ପରସ୍ପରର ସହଯୋଗୀ ହୋଇ ବ୍ୟର୍ଥ ସଂକଳ୍ପ ରୂପକ ଅରଖ ଫୁଲକୁ ଅର୍ପଣ କରିଦିଅ। ବ୍ୟର୍ଥ ସଂକଳ୍ପ କରିବାର ନାହିଁ କି ଶୁଣିବାର ନାହିଁ କି ସଙ୍ଗ ଦୋଷରେ ପଡି ବ୍ୟର୍ଥ ସଂକଳ୍ପର ସଙ୍ଗର ରଙ୍ଗ ଲଗାଇବାର ନାହିଁ, କାହିଁକି ନା ବ୍ୟର୍ଥ ସଂକଳ୍ପ ଯେଉଁଠାରେ ଥିବ ସେଠାରେ ଯୋଗର ସଂକଳ୍ପ, ଜ୍ଞାନର ମଧୁର ବାଣୀ, ଯାହାକୁ ମୁରଲୀ କହୁଛ, ସେହିସବୁ ଶୁଦ୍ଧ ସଂକଳ୍ପ ଗୁଡ଼ିକ ସେଥିରେ ରହିବ ନାହିଁ। ଯଦିଓ ମୁରଲୀକୁ ଶୁଣୁଛ ଏବଂ ପଢୁଛ ମଧ୍ୟ, ତାହା ତ ଆବଶ୍ୟକ ଅଟେ, ବ୍ରାହ୍ମଣମାନଙ୍କର ଏହା ନିୟମ ଅଟେ, କିନ୍ତୁ ତାହା କେବଳ ଶୁଣିବାରେ ହିଁ ସୀମିତ ରହିବ, ମନ ଭିତରେ ମନନ ହେବ ନାହିଁ। ଭାବିବ କହିବ ଆଜିର ମୁରଲୀ ବହୁତ ଭଲ ଲାଗୁଛି, ଭଲ ଥିଲା, ଭାବୁଛି ବାବା କଣ କହିଥିଲେ। ବରଦାନ ମଧ୍ୟ ବହୁତ ଭଲ ଥିଲା, କିନ୍ତୁ ମନେ ପଡିବ। ବ୍ୟର୍ଥ ସଂକଳ୍ପ ମନ ବୁଦ୍ଧିକୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ତୁମେ ଜାଣିଛ ପିଲାମାନେ ବାବାଙ୍କୁ କଣ ସବୁ କହୁଛନ୍ତି। ବାବା ଭଲ ଭଲ ସମାଚାର ତ ଶୁଣିବା ଦରକାର ନା, ଯଦିଓ ସବୁ କଥାରେ ଜ୍ଞାନ ରହିବା ଦରକାର, କିନ୍ତୁ ବ୍ୟର୍ଥ କଥା ଗୁଡିକ ଉଚ୍ଚପଦ ପ୍ରାପ୍ତି କରିବାରେ ବହୁତ କ୍ଷତି କରିଥାଏ। ତେବେ କଣ ତୁମେମାନେ ବ୍ୟର୍ଥ ସଂକଳ୍ପକୁ ଅର୍ପଣ କରିବା ପାଇଁ ବାବାଙ୍କ ସହିତ ପ୍ରତିଜ୍ଞା କରୁଛ ତ? ତୁମେ କହିବ ଆମେ ତ ଚାହୁଁନାହୁଁ, କିନ୍ତୁ ସେ ଆସିଯାଉଛି, ନ ଚାହିଁଲେ ମଧ୍ୟ ଆସିଯାଉଛି। ତେବେ ବାବାଙ୍କୁ ଦୃଢ଼ ସଂକଳ୍ପର ସହିତ ଦେଇଦେଲେ ପ୍ରଥମେ ତୁମକୁ ଦେବା ଜଣା ଅଛି ତ? ବାବା ଦେଇଦେଲେ ଦେଇଥିବା ଜିନିଷ ଯଦି ତୁମ ପାଖରେ ଫେରି ଆସିବ, ତେବେ କଣ ତୁମେ ତାକୁ ରଖିବ ନା ଫେରେଇ ଦେବ? ଯଦି ଦେଇସାରିଥିବା ଜିନିଷକୁ ପୁଣି ନିଜ ପାଖରେ ରଖୁଛ, ତେବେ ତୁମକୁ କଣ କୁହାଯିବ? ତେଣୁ ବାବାଙ୍କୁ ଥରେ ମାତ୍ର ନିଜର ରୁଚି ଅନୁସାରେ ଏବଂ ଦୃଢ଼ତାର ସହିତ ଦେଇଦିଅ ଏବଂ ଚେକ୍ କର, ବାରମ୍ବାର ଦେଇଥିବା ଜିନିଷ ମୋ ପାଖକୁ ଫେରି ଆସୁନାହିଁ ତ? ଅନ୍ୟର ଜିନିଷକୁ ନିଜର କରି ନେବା ଏହା ଭଲ କଥା ନୁହେଁ। ତେଣୁ ପ୍ରତିଦିନ ଆରାମ କରିବା ପୂର୍ବରୁ ପଛରେ ଆରାମ କରିବ, ପ୍ରଥମେ ଚେକ୍ କରିବ ଆଜି ଦିନ ସାରା ଭିତରେ କୌଣସି ବ୍ୟର୍ଥ ସଂକଳ୍ପ ଆସିନାହିଁ ତ? ମୁଁ କୌଣସି ବ୍ୟର୍ଥ ସଂକଳ୍ପ କରିନାହିଁ ତ? ଦେଇସାରିଥିବା ଜିନିଷ ଫେରାଇ ନେଇ ନାହିଁ ତ? ଏବେ ଆଜି ଜନ୍ମଦିନର ଉପହାର ଦେବା ପାଇଁ ସାହସ ଅଛି ତ? ଅଛି ସାହସ? ହାତ ଉଠ, ସାହସ ଅଛି? ତେବେ ଯେଉଁଠି ସାହସ ଅଛି ସେଠାରେ ବାପଦାଦା ମଧ୍ୟ ତୁମକୁ ଉପହାର ଦେବେ। ତୁମେ କେବଳ ଦିଲ୍ର ସହିତ କୁହ, ମେରା ବାବା, ଦୟାଳୁ କୃପାଳୁ ବାବା, ଆପଣ ଏହି ଜିନିଷକୁ ମୋ ଠାରୁ ନେଇଯାଆନ୍ତୁ। ଯଦି ଦିଲ୍ର ସହିତ କହିବ, ତେବେ ବାବା ମଧ୍ୟ ଅତିରିକ୍ତ ଉପହାର ଦେବେ, କାହିଁକି ନା ତୁମମାନଙ୍କର ସାହସ ଆଧାରରେ ବାବା ଅତିରିକ୍ତ ଉପହାର ଦେଇଥାନ୍ତି। ଯେଉଁଠି ସାହସ ରହିଛି ସେଠାରେ ବାବାଙ୍କର ସାହାଯ୍ୟ ନିଶ୍ଚିତ ମିଳିଥାଏ, ଏହାକୁ ତ ଅନୁଭବ କରିଛ ନା? କାହିଁକି ନା ବାପଦାଦା ବହୁତ ସମୟରୁ ସୂଚନା ଦେଇ ଚାଲିଛନ୍ତି ଯେ ଏବେ ତୀବ୍ର ପୁରୁଷାର୍ଥର ରାସ୍ତା ହେଲା ତିନୋଟି ବିନ୍ଦୁ ଲଗାଇବା। ମୁଁ ବିନ୍ଦୁ ଅଟେ, ବିନ୍ଦୁ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ବିତି କଥାକୁ ବିନ୍ଦୁ ଲଗାଇବାକୁ ହେବ। ଫୁଲ୍ ଷ୍ଟପ୍ ମଧ୍ୟ ବିନ୍ଦୁ ଅଟେ, ଯାହାକୁ ବାପଦାଦା କହୁଛନ୍ତି ମନନ କର, ବିନ୍ଦୁ ହେବାକୁ ପଡିବ, ବିନ୍ଦୁକୁ ଦେଖିବାକୁ ହେବ ଏବଂ ବିନ୍ଦୁ ଲଗାଇବାକୁ ହେବ। ସେଥିପାଇଁ ବିନ୍ଦୁର ମଧ୍ୟ ବହୁତ ମହତ୍ତ୍ୱ ରହିଛି। ଆଜିକାଲିର ଯୁଗରେ ମଧ୍ୟ ବିନ୍ଦୁର ବହୁତ ମହତ୍ତ୍ୱ ରହିଛି। ଦେଖ, ଟଙ୍କା ଗଣୁଛନ୍ତି ନା, ଆଜିକାଲି ସମସ୍ତଙ୍କର ସବୁଠାରୁ ଅଧିକ ସ୍ନେହ କାହା ପ୍ରତି ରହିଛି? ଟଙ୍କା ପ୍ରତି। ତେବେ ଟଙ୍କା ବଢିଥାଏ କିପରି? ବିନ୍ଦୁ ଲଗାଇ ଚାଲ, ଦଶରେ ବିନ୍ଦୁ ଲଗାଅ ଶହେ ହୋଇଯିବ, ଆଉ ଗୋଟେ ବିନ୍ଦୁ ଲଗାଇଲେ ହଜାରେ ହୋଇଯିବ। ତେଣୁ ବିନ୍ଦୁର ମହତ୍ତ୍ୱ ରହିଛି, କିନ୍ତୁ ଅସଲି ବିନ୍ଦୁଟି କଣ ତାକୁ ଭୁଲିଗଲେଣି। ତେବେ ଆଜି ବାବାଙ୍କୁ ଜନ୍ମଦିନର ଉପହାର ଦେଲ ତ? ଦେଲ ତ? ଦିଲ୍ର ସହିତ ଦେଲ ତ? କାହିଁକି କଣ କହିବ ନାହିଁ ତ? କିପରି କରିବି, କଣ କରିବି ଏମିତି କହିବ ନାହିଁ ତ? ଏହିସବୁ କିର ଭାଷା ବହୁତ ଖରାପ ଅଟେ। କାହିଁକି କରିବି, କିପରି କରିବି, ଏଇଭଳି କି କରିବ ନାହିଁ। ତେବେ ଉପହାର ଦେବା ପାଇଁ ଖୁସି ଖୁସିରେ ହାତ ଉଠାଇଛ ନା ସଂଗଠନ ଭିତରେ ବାଧ୍ୟ ହୋଇ ହାତ ଉଠାଇଛ? କାହିଁକି ନା ବାଧ୍ୟତାମୂଳକ ଭାବରେ କରୁଥିବା ଆତ୍ମା ସବୁବେଳେ କରିପାରିବ ନାହିଁ, କେବେ କେବେ କରିବ। ଯିଏ ଦିଲ୍ର ସହିତ କରିବ, ମୋତେ କରିବାକୁ ହିଁ ହେବ, ହେବାକୁ ହିଁ ପଡିବ। ଉପହାର ତ ଦେଇଦେଲ, ତେଣୁ ଦେବାକୁ ହିଁ ପଡିବ। ଏଇଭଳି ଯଦି ଖୁସି ଖୁସିରେ ସଂକଳ୍ପ କରିବ, ତେବେ ତୁମ ଭଳି ସର୍ବଶକ୍ତିବାନ ପିତାଙ୍କର ସନ୍ତାନ ମାଷ୍ଟର ସର୍ବଶକ୍ତିବାନ ଆତ୍ମା ପାଇଁ ଏହା କଣ ବଡ଼ କଥା। ମାଷ୍ଟର ସର୍ବଶକ୍ତିବାନର ସ୍ଥିତିର ଆସନ ଉପରେ ସର୍ବଦା ସ୍ଥିତ ରହିଥିବ, ଭୁଲିଯିବ ନାହିଁ। ଏହା ତୁମର ସମାନ ଅଟେ ନା, ନିଜର ସମାନକୁ ଛାଡିବା କଥା ନୁହେଁ। ଲୋକମାନେ ସମାନ ପାଇଁ ଲଢେଇ କରୁଛନ୍ତି, ତେଣୁ ଆଜି ବାବାଙ୍କ ଭିତରେ ସ୍ନେହ ଉତ୍ପନ୍ନ ହେଲା ଯେ ଛୋଟିଆ ଛୋଟିଆ କଥାରେ ନିଜର ସମାନକୁ, ପରମାତ୍ମା ଦ୍ୱାରା ମିଳିଥିବା ସମାନକୁ ଭୁଲି ଯାଉଛ। ଲୋକମାନଙ୍କ ଦ୍ୱାରା ମିଳିଥିବା ସମାନରେ ମଧ୍ୟ କେତେ ନିଶା ରହୁଛି, ଏହା ତ ପରମାତ୍ମାଙ୍କ ଦ୍ୱାରା ତୁମମାନଙ୍କୁ ମାଷ୍ଟର ସର୍ବଶକ୍ତିମାନର ସମାନ ରହିଛି। ଏହା ଆଧାରରେ ଯାହା ଚାହିଁବ ତାହା କରିପାରିବ। କଣ ସାହସ ଅଛି ତ? ମୁଣ୍ଡ ହଲାଅ, ହାତ ହଲାଅ, ମୁଣ୍ଡ ହଲାଅ, ସାହସ ଅଛି? ଟିଚର ମାନେ ସାହସ ଅଛି? ତୁମମାନଙ୍କୁ କରିବାକୁ ହିଁ ପଡିବ, ଧ୍ୟାନ ଦେବାକୁ ହିଁ ପଡିବ। ତୁମେମାନେ ନିଜେ ମଧ୍ୟ କରିବ ଏବଂ ବିଶେଷ ଧ୍ୟାନ ଦେଇ ସମସ୍ତଙ୍କୁ କରାଇବ, ନିମିତ୍ତ ଅଟ ନା? ଏବେ ଦେଖିବା କେଉଁ କ୍ଲାସ ବା କାହାର କ୍ଲାସ ଏଥିରେ ନମ୍ବର ନେଉଛି, ସେମାନଙ୍କୁ ଭଲ ପୁରସ୍କାର ଦିଆଯିବ। କଣ ପୁରସ୍କାର ଦିଆଯିବ ତାହା କୁହାଯିବ ନାହିଁ, କିନ୍ତୁ ବଢିଆ ପୁରସ୍କାର ଦିଆଯିବ। ସାରା କ୍ଲାସ ଚେଷ୍ଟା କରିବ କରିବା ପାଇଁ, ଏମିତି ନୁହେଁ ଯେ ଜଣେ କେହି କରିବ ନା ସମସ୍ତେ କରିବ। ତେବେ ଆଜି ବାପଦାଦାଙ୍କୁ ପ୍ରତ୍ୟେକ ପିଲାଙ୍କ ପ୍ରତି ସ୍ନେହ ଆସୁଛି ଯେ ସମସ୍ତେ ନମ୍ବର ୱାନରେ ଆସିଯାଆନ୍ତୁ, ଦ୍ୱିତୀୟ ନମ୍ବରରେ ନୁହେଁ। ଯଦିଓ ପ୍ରଥମ ରାଜଗାଦୀ ଉପରେ ବସିବ ନାହିଁ, କାରଣ ସିଂହାସନ ଉପରେ ଦୁଇ ଜଣ ହିଁ ବସିବେ, କିନ୍ତୁ ପ୍ରଥମ ରାଜଧାନୀରେ, ପ୍ରଥମ ରାଜ ପରିବାର ଭିତରେ ଆସ। ଯଦିଓ ଦ୍ୱିତୀୟ ନମ୍ବର ହୋଇଗଲା, କିନ୍ତୁ ରାଜ୍ୟ କରିବା ପାଇଁ ବା ରାଜ୍ୟ ଅଧିକାରୀ ହେବା ପାଇଁ ପ୍ରଥମ ରାଜ୍ୟରେ ଆସିଯାଅ। ତେବେ ବାପଦାଦାଙ୍କର ପିଲାମାନଙ୍କ ପ୍ରତି ଏହି ସ୍ନେହ ରହିଛି ଯେ ପ୍ରତ୍ୟେକ ସନ୍ତାନ କୌଣସି ନା କୌଣସି ବିଶେଷତାରେ ନମ୍ବର ୱାନ୍ ହୁଅନ୍ତୁ, କ୍ରମାନ୍ୱୟରେ ନୁହେଁ, ନମ୍ବର ୱାନ୍ କଣ ଏହିଭଳି ଉମଙ୍ଗ ଉତ୍ସାହ ଅଛି ତ, ନମ୍ବର ୱାନ୍ରେ ଆସିବ ତ, ନା ଯାହା ମିଳିଲେ ବି ଚଳିବ, ଭଲ 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 କରିବାର ନାହିଁ, ଖାଲି ଭଲ ଭଲ କହିଲେ ହେବ। ବାବାଙ୍କର ଆଶା ରହିଛି ଯେ ପ୍ରତ୍ୟେକ ସନ୍ତାନ କୌଣସି ନା କୌଣସି ଚମତ୍କାରୀ କରିବାରେ ନମ୍ବର ୱାନ୍ ହୁଅନ୍ତୁ। ଚାରୋଟି ବିଷୟ ରହିଛି ନା, ତେଣୁ କୌଣସି ବିଷୟରେ ନମ୍ବର ୱାନ୍ ନିଶ୍ଚିତ ହେବି, ଏହି କଥା ଉପରେ ବିଶେଷ ଗୁରୁତ୍ୱ ଦେବ। ଆଉ କିଛି ଅଧିକ ମେହନତ କରିବା ପାଇଁ କୁହାଯାଉ ନାହିଁ, କୌଣସି ଗୋଟିଏ ବିଷୟରେ ନମ୍ବର ୱାନ୍ ହୁଅ, ଏହା ତ ସହଜ ଅଟେ ନା। ବାକି ଆଜିର ଦିନରେ ଅମୃତ ବେଳାରେ ପ୍ରତ୍ୟେକ ସନ୍ତାନମାନେ ବି ମିଳନ କରୁଥିଲେ, ସେମାନଙ୍କର ବହୁତ ଖୁସିବାସିଆ ଖୁସିର ହସ ହସ ଚେହେରା ଦେଖାଯାଉଥିଲା, ଏବଂ ବାବା ମଧ୍ୟ ପ୍ରତ୍ୟେକ ସନ୍ତାନକୁ ସର୍ବଦା ଉଡ଼ିବାର କଳାରେ ରହିବାର ବରଦାନ ଦେଇଛନ୍ତି। ଚାଲିବାର କଳା ନୁହେଁ, ଉଡ଼ିବାର କଳା। ତେଣୁ ବାପଦାଦାଙ୍କର ଆଜିର ଏହି ବରଦାନକୁ ମନେ ରଖିବ। ବାପଦାଦା ନିଜର ଏବଂ ତୁମମାନଙ୍କର ଜନ୍ମ ଜୟନ୍ତୀରେ କଣ ବରଦାନ ଦେଇଛନ୍ତି, ଉଡ଼ିବାର କଳାରେ ସମ୍ପନ୍ନ ହେବ। ତୁମେମାନେ ମଧ୍ୟ ସାରାଦିନ ଶିବରାତ୍ରିର ଉତ୍ସବକୁ ଦିଲ ଭିତରେ ପାଳନ କରିଛ ନା, ତେବେ ସମସ୍ତେ ଭଲ ଅଟ, ଭଲ ହୋଇ ରହିବ ଏବଂ ଭଲରୁ ଭଲ ରାଜ୍ୟପଦ ପ୍ରାପ୍ତ କରିବ। ସମସ୍ତେ ଭଲ ଅଟ ନା, ବାବା ତ ଭଲକୁ ହିଁ ଦେଖୁଛନ୍ତି। ଆଚ୍ଛା, ଚାରିଆଡ଼ର ଚାହେ ସମ୍ମୁଖରେ ବସିଛନ୍ତି, ଚାହେ ନିଜ ନିଜ ସ୍ଥାନରେ ବସି ମିଳନ କରୁଛନ୍ତି, ସମସ୍ତଙ୍କୁ ଦେଖି ବାପ ଦାଦା ମଧ୍ୟ ହର୍ଷିତ ହେଉଛନ୍ତି ଏବଂ ପିଲାମାନେ ମଧ୍ୟ ବାବାଙ୍କର ମିଳନକୁ ଦେଖି ଖୁସି ହେଉଛନ୍ତି। କିନ୍ତୁ ଆଜିର ସଂକଳ୍ପ ରଖ, ସଦା ଖୁସି, କେବେ କେବେ ବାଲା ଖୁସି ନୁହେଁ, ସଦା ଖୁସି। ଯିଏ ବି ତୁମର ଚେହେରାକୁ ଦେଖି ଅନୁଭବ କରୁ ଯେ ଇଏ ବହୁତ ଭାଗ୍ୟବାନ ଆତ୍ମା ଭଳି ଦେଖାଯାଉଛନ୍ତି, ତୁମମାନଙ୍କର ଚାଲିଚଳନରୁ ଏବଂ ଚେହେରାରୁ ତୁମର ଭାଗ୍ୟ ଦେଖାଯାଉ। ଏମିତି ନୁହେଁ ଯେ କେବଳ ମନ ଭିତରେ ବହୁତ ଖୁସି ଥିବ, ନା ତୁମମାନଙ୍କର ଭାଗ୍ୟବାନ ଚେହେରା, ଖୁସିବାସିଆ ଚେହେରା ଅନ୍ୟମାନଙ୍କୁ ପରିଚୟ କରାଇବ, ଚେହେରା କହିଦେବ କିଛି ଅଛି, ତୁମର ଚେହେରା ସେବା କରୁ, ବାବାଙ୍କ ପର୍ଯ୍ୟନ୍ତ ନେଇ ଆସୁ। ସର୍ବଦା ଖୁସିବାସିଆ ସ୍ଥିତିରେ ରହିବା ମଧ୍ୟ ସେବାର ସାଧନ ଅଟେ। ତେଣୁ ଚାରିଆଡ଼ର ପିଲାମାନଙ୍କୁ ତୁମମାନଙ୍କର ମଧ୍ୟ ଜନ୍ମଦିନର ପଦ୍ମଗୁଣା ଅଭିନନ୍ଦନ ଅଭିନନ୍ଦନ ଅଭିନନ୍ଦନ। ଆଚ୍ଛା, ବାବାଙ୍କର ବରଦାନ, ସନ୍ଦେହର ସଂକଳ୍ପକୁ ସମାପ୍ତ କରି ମାୟାଜିତ ହେଉଥିବା ବିଜୟୀ ରତ୍ନ ଭବ। ସନ୍ଦେହର ସଂକଳ୍ପକୁ ସମାପ୍ତ କରି ମାୟାଜିତ ହେଉଥିବା ବିଜୟୀ ରତ୍ନ ଭବ। କେବେ ବି ପ୍ରଥମରୁ ଏଭଳି ସନ୍ଦେହପୂର୍ଣ୍ଣ ସଂକଳ୍ପ ଉତ୍ପନ୍ନ ନ ହେଉ ଯେ କିଏ ଜାଣେ ମୁଁ ଫେଲ ହୋଇଯିବି ନାହିଁ ତ, କାରଣ ସଂଶୟ ବୁଦ୍ଧି ହେବା ଦ୍ୱାରା ହିଁ ପରାଜୟ ହୋଇଥାଏ। ସେଥିପାଇଁ ସର୍ବଦା ଏହି ସଂକଳ୍ପ ରହୁ ଯେ ମୁଁ ବିଜୟ ପ୍ରାପ୍ତ କରି ହିଁ ଦେଖାଇବି, ବିଜୟ ତ ମୋର ଜନ୍ମସିଦ୍ଧ ଅଧିକାର ଅଟେ। ଏହିଭଳି ଅଧିକାରୀ ହୋଇ କର୍ମ କରିବା ଦ୍ୱାରା ବିଜୟ ଅର୍ଥାତ୍ ସଫଳତାର ଅଧିକାର ନିଶ୍ଚିତ ପ୍ରାପ୍ତ ହୋଇଥାଏ। ଏହି ଆଧାରରେ ହିଁ ବିଜୟୀ ରତ୍ନ ହୋଇଯିବ। ସେଥିପାଇଁ ମାଷ୍ଟର ନଲେଜଫୁଲ ଆତ୍ମା ମୁଖରୁ କିଏ ଜାଣେ ଶବ୍ଦ କେବେ ବି ବାହାରିବା ଉଚିତ ନୁହେଁ। ଆଜିର ସ୍ଲୋଗାନ, ଦୟାର ଭାବନା ସହଜରେ ନିମିତ୍ତ ଭାବ ଜାଗ୍ରତ କରିଦେଇଥାଏ। ଦୟାର ଭାବନା ସହଜରେ ନିମିତ୍ତ ଭାବ ଜାଗ୍ରତ କରିଦେଇଥାଏ। ଆଜିର ଅବ୍ୟକ୍ତ ଇସାରା ଏ ମାସର ଥିମ୍ ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୁଅ। ଆଜିର ପଏଣ୍ଟ, ଯେପରି ଲାଜକୁଳି ଲତାଟି କିଏ ବି ହାତ ଲଗାଇବା ଦ୍ୱାରା ଶକ୍ତିହୀନ ହୋଇଯାଏ, ସେଥିପାଇଁ ସମୟ ଲାଗେ ନାହିଁ, ସେହିପରି ତୁମେମାନେ ଗୋଟିଏ ସେକେଣ୍ଡର ଶୁଦ୍ଧ ସଂକଳ୍ପର ଶକ୍ତି ଦ୍ୱାରା ମାୟାକୁ ଲାଜକୁଳି ଲତା ଭଳି ମୂର୍ଚ୍ଛିତ କରିଦିଅ। ନିଜର ସ୍ୱସ୍ୱରୂପ ବରଦାନୀ ସ୍ୱରୂପ ସଦାସର୍ବଦା ସ୍ମୃତିରେ ରହିଥାଉ, ଯାହାଦ୍ୱାରା ଅପବିତ୍ରତା ବା ବିସ୍ମୃତିର ଚିହ୍ନ ବର୍ଣ୍ଣ ରହିବ ନାହିଁ। ଯେପରି ଲାଜକୁଳି ଲତାଟି କିଏ ବି ହାତ ଲଗାଇବା ଦ୍ୱାରା ଶକ୍ତିହୀନ ହୋଇଯାଏ, ସେଥିପାଇଁ ସମୟ ଲାଗେ ନାହିଁ, ସେହିପରି ତୁମେମାନେ ଗୋଟିଏ ସେକେଣ୍ଡର ଶୁଦ୍ଧ ସଂକଳ୍ପର ଶକ୍ତି ଦ୍ୱାରା ମାୟାକୁ ଲାଜକୁଳି ଲତା ଭଳି ମୂର୍ଚ୍ଛିତ କରିଦିଅ। ନିଜର ସ୍ୱସ୍ୱରୂପ ବରଦାନୀ ସ୍ୱରୂପ ସଦାସର୍ବଦା ସ୍ମୃତିରେ ରହିଥାଉ, ଯାହାଦ୍ୱାରା ଅପବିତ୍ରତା ବା ବିସ୍ମୃତିର ଚିହ୍ନ ବର୍ଣ୍ଣ ମଧ୍ୟ ରହିବ ନାହିଁ। ଆଚ୍ଛା, ବାପ ଦାଦାଙ୍କୁ ଆମ ସମସ୍ତ ସନ୍ତାନ ମାନଙ୍କର ବହୁତ ବହୁତ ୟାଦ ପ୍ୟାର, ଗୁଡ ମର୍ଣ୍ଣିଂ, ନମସ୍ତେ 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 ବାବା, ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି।